ପକ ତମ ନାଁ କହିବ ସୀମା ସୁଶାଇ କହିବ
ହ୍ୟାଲୋ
ଆଉ ଡ୍ରେନ
ନାଁ କହିବ
ହ୍ୟାଲୋ
ହ୍ୟାଲୋ
ମୋ ନାଁ ପୁଷ୍ପଲତା ସାହୁ ମୁଁ ସୀମା ତରଫରୁ କହୁଥିଲି ଆଉ ଆମ ଡ୍ରେନ ଟିକେ ଅପରିଷ୍କାର ହଉଛି କିଛି ମେଡିସିନ ହେରିକା ପକଉଛନ୍ତି କାମ କରୁନି ଭଲ ସେ ଟିକେ ପକାନି ପାଣି ଦେଇକି ମିଶେଇକି ପକଉଛନ୍ତି କିଛି ଔଷଧ ହିଁ ନାହିଁ ତା ଦେହରେ ଆଉ ଭଲ ସେ ଟିକେ ଦେଖେଇ ଆସିକି